हेलो खाली कहीदेवि ମୁଁ 16 ନମ୍ବର ୱାର୍ଡର 22 ନମ୍ବରରୁ ପ୍ରଣତି ମହାନ୍ତି କହୁଛି। ଆମର ୱାର୍ଡ ଅଫିସରଟି ଅଛି ଆମ ପାଖରେ। ଏଠୁ ବାହାରୁ 4 ଜଣ ଅଫିସର ଆସିଥିଲେ, ପ୍ଲସ୍ ଆମର କର୍ପୋରେଟର ଆମର ତରଫରୁ ପ୍ରୋଗ୍ରାମ ଥିଲା। ଆମର ଯୋଉ ୱାର୍ଡ ଅଫିସର ଥିଲେ, ଆମେ ଏସ୍ଏଚ୍ଜି ଗ୍ରୁପର ମେମ୍ବର ଜଣେ ମୁଁ ସେ ଆସିଥିଲି। ଏଠି କୁହାହେଲା ଯେ ଟଏଲେଟ୍ ୱାଶ ପାଇଁ ସେ ଯୋଉ 900 ଟଙ୍କା ପଡିଲା ପରେ ତମେ ଯଦି 2 ଜଣ ମିଶିକିରି କରୁଛ ତମକୁ ହାଫ୍ ଦବା ଦେଇକିରି କରିହେବ। ତେଣୁ ଏଠି ଆଉ ବି ବିଭିନ୍ନ ପ୍ରକାର ଆଲୋଚନା କରାହେଲା। ମୁଁ ଶୁଣିଲି, ବହୁତ ଯୋଉ ଖୁସି ଲାଗିଲା ବା ଜାଣିପାରିଲି, କିଛି ଦରକାର ଥିଲେ କଣ୍ଟାକ୍ଟ କରିବି।